ନମସ୍କାର, ମୁଁ କନକଲତା କମଳା କହୁଛି। ଏଠି ଆମର ଡ୍ରେନ ହେଇଛି, କିନ୍ତୁ ଡ୍ରେନର ସୁବିଧା କିଛି ନାହିଁ। ଅଳିଆ ଆବର୍ଜନା ସବୁ ଅଟକିକି ରହୁଛି, ସେଥିପାଇଁ ବହୁତ ମଶା ହଉଛି। ଟିକେ ସଫା ସୁତର କରିକି ଭଲରେ ଇଏ କଲେ ଆମେ ମଶା ଧୂଆଁ ଟିକେ ଛାଡ଼ନ୍ତୁ, ମଶା ତେଲ ଟିକେ ଦିଅନ୍ତୁ, ଦେଲେ ଆମେ ଟିକେ ଖୁସି ହବୁ ଆଉ, ମଶା ଆଉ ଦୁର୍ଗନ୍ଧରୁ ଟିକେ ମୁକ୍ତି ପାଇବୁ ଆଉ।
ଥ୍ୟାଙ୍କ ୟୁ।